ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ବ୍ରାଜିଲ୍ G20 ଶିଖର ସମ୍ମିଳନୀରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ. ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ଏବଂ ବିଭିନ୍ନ ରାଜ୍ୟର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର. ମଣିପୁରର ସୁରକ୍ଷା ସ୍ଥିତି ନେଇ ଆଜି ବିସ୍ତୃତ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ. ଇସ୍ରାଏଲ୍ କ୍ଷେପଣାସ୍ତ୍ର ଆକ୍ରମଣରେ ହିଜବୁଲ୍ଲାର ଗଣମାଧ୍ୟମ ମୁଖ୍ୟଙ୍କ ମୃତ୍ୟୁ ଏବଂ ମହିଳା ଏସୀୟ ହକି ଚାମ୍ପିୟନ୍ସିପ୍ ଟ୍ରଫିରେ ସେମିଫାଇନାଲ୍ ପର୍ଯ୍ୟାୟରେ ଆଜି ଭାରତ ଓ ଜାପାନ ମଧ୍ୟରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ୍ର ରିଓ ଡି ଜେନେରିଓଠାରେ ଆଜି G20 ଶିଖର ସମ୍ମିଳନୀରେ ଯୋଗଦେବେ. ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃବୃନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ପୃଥକ୍ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି. ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା G20 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ମଧ୍ୟ ଯୋଗ ଦେଉଛନ୍ତି. ତିନୋଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନାଇଜେରିଆ ଗସ୍ତ ଶେଷ କରି ଆଜି ସକାଳେ ବ୍ରାଜିଲ୍ରେ ପହଞ୍ଚିଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ସମ୍ମିଳନୀରେ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବେ. ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଘୋଷଣାନାମା ଏବଂ ଇତିମଧ୍ୟରେ ଭାରତ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ଦି ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ନିର୍ଯାସ ଉପରେ ଆଲୋକପାତ କରିବେ. ଚଳିତ ବର୍ଷ G20 ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ଏକ ନ୍ୟାୟପୂର୍ଣ୍ଣ ଏବଂ ନିରନ୍ତର ବିଶ୍ୱ ନିର୍ମାଣ. ବ୍ରାଜିଲ୍ର ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସାମାଜିକ ଅନ୍ତର୍ଭୁକ୍ତିକରଣ, ଦାରିଦ୍ର୍ୟ, ନିରନ୍ତର ବିକାଶ ଏବଂ ବିଶ୍ୱ ପ୍ରଶାସନରେ ସଂସ୍କାର ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ ବୋଲି ଜଣାପଡ଼ିଛି. ପୂର୍ବରୁ ନାଇଜେରିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଥିଲେ. ଭାରତ ନାଇଜେରିଆ ସହିତ ନିଜର ରଣନୈତିକ ଭାଗିଦାରୀକୁ ଉଚ୍ଚ ପ୍ରାଥମିକତା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଂସ୍କୃତି ଆଦି ସହଯୋଗର କ୍ଷେତ୍ର ବୋଲି ଶ୍ରୀ ମୋଦି ସୂଚନା ଦେଇଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର୍ ଅଫ୍ ଦି ନାଇଜର ସମ୍ମାନ ପ୍ରଦାନ କରାଯାଇଥିଲା. ସେଥିପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି. ଏହି ସମ୍ମାନ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଏନା ଗସ୍ତରେ ଯିବେ. ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ମହାରାଷ୍ଟ୍ର ଏକକ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ. ଏହି ପର୍ଯ୍ୟାୟରେ ଝାଡ଼ଖଣ୍ଡର 38 ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ. ପ୍ରଚାରର ଆଜି ଶେଷ ଦିନରେ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ରାଲି ଏବଂ ରୋଡ୍ ଶୋ'ର ଆୟୋଜନ କରାଯାଉଛି. ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାହେବଗଞ୍ଜ, ଜାମତରା ଏବଂ ଦେଓଘରଠାରେ ନିର୍ବାଚନୀ ରାଲିରେ ଯୋଗଦେବେ. ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ବାହେତ, ଧାନବାଦ ଏବଂ ବୋକାରୋଠାରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସହ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବେ. ବିଜେପି ରାଜ୍ୟଶାଖା ସଭାପତି ବାବୁଲାଲ ମାରାଣ୍ଡି ବୋରିଓ ନିର୍ବାଚନ ମଣ୍ଡଳୀରେ କେତେକ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହେବେ. ଅନ୍ୟପକ୍ଷରେ ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ଇଣ୍ଡିମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଏବଂ ଏଜେଏସ୍ୟୁ ସଭାପତି ସୁଦେଶ କୁମାର ମାହତୋ ଏନ୍ଡିଏ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ରାଲିରେ ଯୋଗଦେବେ. ମହାରାଷ୍ଟ୍ରର 288 ବିଧାନସଭା ଆସନ ପାଇଁ ଏକକ ପର୍ଯ୍ୟାୟରେ ଆସନ୍ତା ବୁଧବାର ଦିନ ମତଗ୍ରହଣ କରାଯିବ. ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଥିବାବେଳେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି. ବିଭିନ୍ନ ଦଳର ଷ୍ଟାର୍ ପ୍ରଚାରକମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି. ବିଜେପି ପକ୍ଷରୁ ଗତକାଲି ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ନୀତିନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବିଭିନ୍ନ ନିର୍ବାଚନୀ ରାଲିରେ ମହାୟୁତି ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ. ଦଳ ପକ୍ଷରୁ ଆଜି ମଧ୍ୟ ଆୟୋଜିତ ହେବାକୁ ଥିବା କେତୋଟି ନିର୍ବାଚନୀ ରାଲିରେ ମଧ୍ୟ ବିଜେପିର କେନ୍ଦ୍ରୀୟ ତଥା ରାଜ୍ୟସ୍ତରୀୟ ବରିଷ୍ଠ ନେତା ସାମିଲ ହେବାର କାର୍ଯ୍ୟସୂଚୀ ରହିଛି. ସେହିଭଳି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ, ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ, ବିଏସ୍ପି ମୁଖ୍ୟ ମାୟାବତୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରୁଛନ୍ତି. ମହାରାଷ୍ଟ୍ରର ନାନ୍ଦେଡ୍ ସଂସଦୀୟ କ୍ଷେତ୍ର ସମେତ ବିଭିନ୍ନ ରାଜ୍ୟର 15 ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆସନ୍ତା ବୁଧବାର ଦିନ ମତ ନିଆଯିବ. ଏଥିପାଇଁ ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହେଉଛି. ସେହି ବିଧାନସଭା ଆସନଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର 9, ପଞ୍ଜାବର 4, କେରଳ ଏବଂ ଉତ୍ତରାଖଣ୍ଡର 2 ଲେଖାଏଁ ରହିଛି. ଭୋଟ୍ ଗଣତି ଆସନ୍ତା 23 ତାରିଖରେ ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା କରାଯିବ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ମଣିପୁରର ସୁରକ୍ଷା ସ୍ଥିତି ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସମୀକ୍ଷା କରିବେ। ନୂଆଦିଲ୍ଲୀରେ ଗତକାଲି ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମଣିପୁରରେ ଆଇନ ଶୃଙ୍ଖଳା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ଉଭୟ ସମ୍ପ୍ରଦାୟର ଲୋକ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିବା ସହ ଧନଜୀବନ ହାନି ହେଉଛି। ବିଶୃଙ୍ଖଳାମୂଳକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ଏନ୍ଆଇଏକୁ ହସ୍ତାନ୍ତର କରାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଶାନ୍ତି ବଜାୟ ରଖିବା, ଗୁଜବକୁ ବିଶ୍ୱାସ ନ କରିବା ଏବଂ ସୁରକ୍ଷା ବାହିନୀକୁ ସହଯୋଗ ପ୍ରଦାନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟବାସୀଙ୍କୁ ଅନୁରୋଧ କରାଯାଇଛି। ଇସ୍ରାଏଲ୍ ପକ୍ଷରୁ ଆକାଶମାର୍ଗରୁ ଆକ୍ରମଣରେ ହିଜବୁଲ୍ଲାର ଗଣମାଧ୍ୟମ ମୁଖ୍ୟ ମହମ୍ମଦ ଆଫିଫ୍ ଏବଂ ଅନ୍ୟ ତିନି ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରୀୟ ବେରୁଟ୍ରେ ଥିବା ସିରିଆର ବାଥ୍ ପାର୍ଟି କାର୍ଯ୍ୟାଳୟକୁ ଲକ୍ଷ୍ୟ କରି ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଇସ୍ରାଏଲ୍ ସେନା ଏ ସମ୍ପର୍କରେ ସୂଚନା ଦେଇ କହିଛି, ସେହି କାର୍ଯ୍ୟାଳୟକୁ ଖାଲି କରିବାକୁ ପ୍ରଥମେ କୁହାଯାଇଥିଲା। ଇସ୍ରାଏଲ୍ ଯୁଦ୍ଧ ବିମାନ ଦ୍ୱାରା ଏହାପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ଲକ୍ଷ୍ୟସ୍ଥଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଇସ୍ରାଏଲ୍ ସେନା କହିଛି। ସୂଚନାଯୋଗ୍ୟ, ଇସ୍ରାଏଲ୍ ସେନା ଏବଂ ହିଜବୁଲ୍ଲା ମଧ୍ୟରେ ଗତ ସେପ୍ଟେମ୍ବର ମାସ 23 ତାରିଖରୁ ସଂଘର୍ଷ ବୃଦ୍ଧି ପାଇଥିବା ବେଳେ ଲେବାନନ୍ ଉପରେ ବିମାନ ଆକ୍ରମଣ ଜାରି ରହିଛି। ଅକ୍ଟୋବର ମାସ ଆରମ୍ଭରୁ ଇସ୍ରାଏଲ୍ ଉତ୍ତର ସୀମା ଅତିକ୍ରମ କରି ଲେବାନନ୍ ବିରୋଧରେ ସ୍ଥଳଭାଗରୁ ଆକ୍ରମଣ ଆରମ୍ଭ କରିଥିଲା। ଭାରତୀୟ ସୂଚନା ସେବାର ପୂର୍ବତନ ମହାନିର୍ଦ୍ଦେଶକ ଏସ୍ଏମ୍ ଖାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ 67 ବର୍ଷ ହୋଇଥିଲା। ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। 1982 ବ୍ୟାଚ୍ ଆଇଆଇଏସ୍ ଅଧିକାରୀ ଶ୍ରୀ ଖାଁ ଦୂରଦର୍ଶନ ସମାଚାର ବିଭାଗର ମହାନିର୍ଦ୍ଦେଶକ ତଥା ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ପ୍ରେସ୍ ସଚିବ ଭାବେ କାର୍ଯ୍ୟ କରିଥିଲେ। ପିଆଇବି, ଏଏନ୍ଆଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ଶାଖା ତଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ ସେ ଦୀର୍ଘକାଳ ଧରି ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଆକାଶବାଣୀର ଦ୍ୱିଭାଷିକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଧୁବ୍ରଜ୍ୟୋତି ସେନଗୁପ୍ତା ଏବଂ ଡିଫେନ୍ସ ଆକାଉଣ୍ଟସ୍ ପେନ୍ସନ୍ ବିଭାଗର ଯୁଗ୍ମ ମହାନିୟନ୍ତ୍ରକ ମୋଲି ସେନଗୁପ୍ତା ଏହି ଆଲୋଚନାରେ ବିଶେଷଜ୍ଞ ଭାବେ ଯୋଗଦେଇ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଶ୍ରୋତାମାନେ ଆଜି ରାତି 9:30 ଟେଲିଫୋନ୍ ମାଧ୍ୟମରେ 011-234-21050 ଏବଂ 011-2331-4444 ଡାଏଲ୍ କରି ନିଜର ପ୍ରଶ୍ନ ପଚାରିପାରିବେ। ଏହାଛଡ଼ା ଶ୍ରୋତାମାନେ ହ୍ୱାଟ୍ସଆପ୍ ନମ୍ବର 9289094044 ମାଧ୍ୟମରେ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ଆସ୍କ ଏଆଇଆର୍ ହାସ୍ଟ୍ୟାଗ୍ ସହ ନିଜର ପ୍ରଶ୍ନ ପୋଷ୍ଟ କରିପାରିବେ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ଘରୋଇ ଗାଡ଼ିରେ ନିର୍ବାଚନ ସମ୍ପର୍କିତ ବ୍ୟାନର କିମ୍ବା ବୋର୍ଡ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର କହିଛନ୍ତି, ଏହି ଆଦେଶ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି, ଏହି ପର୍ଯ୍ୟାୟରେ ମୋଟ 14,218 ବୁଥ୍ ମଧ୍ୟରୁ 31 ସମ୍ବେଦନଶୀଳ ବୁଥ୍ରେ ଅପରାହ୍ନ 4:00 ମତଗ୍ରହଣ ଶେଷ ହେବ। ଅନ୍ୟ ବୁଥ୍ଗୁଡ଼ିକରେ ସନ୍ଧ୍ୟା 5:00 ପର୍ଯ୍ୟନ୍ତ ମତଦାନ ଜାରି ରହିବ ବୋଲି ସେ କହିଛନ୍ତି। ନିର୍ବାଚନ ଘୋଷଣା ହେବା ପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ତଲାସୀ ଅଭିଯାନ ବେଳେ 196,96,00,000 ଟଙ୍କା ଜବତ କରାଯାଇଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ 85 ମାମଲା ରୁଜୁ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ମହିଳା ଏସୀୟ ହକି ଚାମ୍ପିୟନ୍ସିପ୍ ଟ୍ରଫିରେ ସେମିଫାଇନାଲ୍ ପର୍ଯ୍ୟାୟରେ ଆଜି ଭାରତ ଓ ଜାପାନ ମଧ୍ୟରେ ମୁକାବିଲା ହେବ। ଅନ୍ୟ ଏକ ସେମିଫାଇନାଲ୍ ମ୍ୟାଚ୍ରେ ଚୀନ୍ ଏବଂ ମାଲେସିଆ ପରସ୍କରକୁ ଭେଟିବେ। ଗତକାଲି କ୍ୱାର୍ଟର ଫାଇନାଲ୍ରେ ଭାରତ ଜାପାନକୁ 3-0 ଗୋଲ୍ରେ ପରାସ୍ତ କରିଥିଲା। 5 ମ୍ୟାଚ୍ ଜିତି ଭାରତ ସର୍ବାଧିକ 15 ସହ ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଥିଲା। ଅନ୍ୟପକ୍ଷରେ ଗତକାଲି ମାଲେସିଆ 2-0 ଗୋଲ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିବା ବେଳେ ଚୀନ୍ ସମାନ ବ୍ୟବଧାନରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ରାଜିଲ G20 ଶିଖର ସମ୍ମିଳନୀରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ଓ ବିଭିନ୍ନ ରାଜ୍ୟର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର। ମଣିପୁରର ସୁରକ୍ଷା ସ୍ଥିତି ନେଇ ଆଜି ବିସ୍ତୃତ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଇସ୍ରାଏଲ୍ କ୍ଷେପଣାସ୍ତ୍ର ଆକ୍ରମଣରେ ହିଜବୁଲ୍ଲାର ଗଣମାଧ୍ୟମ ମୁଖ୍ୟଙ୍କ ମୃତ୍ୟୁ ଏବଂ ମହିଳା ଏସୀୟ ହକି ଚାମ୍ପିୟନ୍ସିପ୍ ଟ୍ରଫିରେ ସେମିଫାଇନାଲ୍ ପର୍ଯ୍ୟାୟରେ ଆଜି ଭାରତ ଓ ଜାପାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।